ମୁଁ ସୁକାନ୍ତି ମହାନ୍ତି ଚିଠି ପଡ଼ିଆ ବାସୀର 46 ନମ୍ବର ସ୍ୱଚ୍ଛସାଥୀ ମୁଁ ସ୍ୱଚ୍ଛସାଥୀ ଅଛି ଆଉ ଆମର ଯୋଉ ସଫେଇ ଗାଡ଼ିର ମୁଁ ଗୋଟେ ମେମ୍ବର ସେ ଆମର ଓଦା ଶୁଖିଲା ବିଷୟରେ କିଛି କହିବାକୁ ଯାଉଛି ଆମର ଲୋକ ଏଠି ସେଠି ପକଉଥିଲେ ଏବେ ବର୍ତ୍ତମାନ ଆମେ ଯାଇ ଗାଇଡ଼ଲାଇନ ରହିକିରି ବୁଝାବୁଝି କରିପାରୁନୁ ସେମାନେ ଦଉଛନ୍ତି ଆଉ ଆପଣଙ୍କର ଯଦି କିଛି ସାହାଯ୍ୟ ଅଲଗା ଲୋକ ବି କିଛି ଅଲଗା ଲୋକ ଦେଇପାରୁନାହାନ୍ତି ମିଶେଇକି ରଖୁଛନ୍ତି ଯେତେ କହିଲା ଫଳରେ ବି ମାନୁନାହାନ୍ତି ଆପଣ ଟିକେ ଅନୁରୋଧ ଆପଣ ଆଉ ଯାହାକୁ ସାହାଯ୍ୟ କରିବେ।